ନମସ୍କାର, ମୋ ନାଁ ତିଳତମା ପାତ୍ର, ମୁଁ 23 ନମ୍ବର ୱାର୍ଡ ଖଣ୍ଡଗିରି ବାରିରୁ କହୁଥିଲି। ତ ଆମ ବସ୍ତି ଭିତରେ ଅଳିଆ ଗାଡି ଆସୁନି, ପାଣିର ବହୁତ ପ୍ରୋବ୍ଲେମ ହଉଛି। ଅଳିଆ ଗାଡି ଠେଲା ଗାଡି ବି ଆସୁନି କି ଆମର ଶୁଖିଲା ଅଳିଆ ଓଦା ଅଳିଆ ନବା ଗାଡି ବି ଆସୁନି। ଆଉ ଷ୍ଟ୍ରିଟ୍ ଲାଇଟ୍ର ତ ସୁବିଧା କିଛି ନାହିଁ, ଯୋଉ ଷ୍ଟ୍ରିଟ୍ ଲାଇଟ୍ ଟିକେ ଅଛି ସେ ଜଳୁନି। ରାତିରେ ଆମର ପିଲା ଛୁଆ ଚଳିବାରେ ଟିକେ ବହୁତ ପ୍ରୋବ୍ଲେମ ହଉଛି। ଏମିତିକି ଆମ ବସ୍ତିରେ କିଛି ଏଜେଡ୍ ଲୋକ ଅଛନ୍ତି ବା ବୟସ୍କ ଲୋକ ଅଛନ୍ତି, ସେମାନେ ମାଡ଼ ପାଇପାରୁନାହାନ୍ତି କି ଲାଟ୍ରିନ୍ର ସୁବିଧା ନାହିଁ, ସେମାନେ ଲାଟ୍ରିନ୍ ପାଇଁ ଯିବା ପାଇଁ ପ୍ରୋବ୍ଲେମ ହଉଛି। ଆଉ କିଛି ଭିନ୍ନକ୍ଷମ ମଧ୍ୟ ଅଛନ୍ତି, ଭିନ୍ନକ୍ଷମ ମାନେ ମଧ୍ୟ ଏମିତି ମାନେ ଟଏଲେଟ୍ କରିବା ପାଇଁ ବହୁତ ପ୍ରୋବ୍ଲେମ ହଉଛି। ସେମାନଙ୍କ ଉପରେ ଯଦି କିଛି ଦୃଷ୍ଟିକ୍ଷେପ ପକାନ୍ତେ, ଆପଣଙ୍କ ମାଧ୍ୟମରେ ଯଦି କିଛି ଦୃଷ୍ଟିକ୍ଷେପ ପକାନ୍ତି ତାହେଲେ ଆମେ ଉପକୃତ ହୁଅନ୍ତୁ। ଧନ୍ୟବାଦ।